ଲୁକ 15 11 32 ପ୍ରଥମ ଜହନ 1 7 9 ଫଟୁ ନମ୍ବର 33 ଯଦି ଆମେ ପାପ କରୁ ଯଦି ଗୋଟେ ବିଶ୍ୱାସୀ ପାପ କରତ ତାହେଲେ କାଁ ହେତୁ ଯୀଶୁ ଗୋଟେ କହିନ କହିଲ ଗୋଟେ ଯୱାନ ଲୋକ ଘର ଛାଡ଼ୁନ୍ ଖୁବେ ଦୂରକେ ପଲୁନ ଗଲ ଆଉ ହୁନ୍ କୈ କିସମ ଚୋ ଖରାପ କାମ କରଲୋ ହୁନ୍ ଲେଖପିଲି ମାନକେ ବିଜେତି କରଲୋ ଆଉ ବାପୁସ ଚୋ ପଇସା ପତର କେ ଉଡାଉନ୍ ସତ ମହାପ୍ରଭୁ ଚୋ ବିରୁଦ୍ଧେ ପାପ କରଲୋ ତାହେଲେ ହୁଥା ମରୁଡ଼ି ହେଲୋ ହୁନ୍ ଖୁବେ ଗରିବ ଆଉ ଭୁଖା ହେହୁନ୍ ଗଲ ତାହେଲେ ହୁନ୍ ଜାଣିଲୋ ଯୋ ହୁନ୍ ସତ ମହାପ୍ରଭୁ ଚୋ ଆଉ ବାପୁସ ଚୋ ପାପ କରନା ହେ ହୁନ୍ ଜୋନ୍ ଖରାପ କାମ ମାନ କର ରହିଲୋ ହୁନେ କାଜେ ଖୁବେ ମନ ଦୁଃଖ କରଲୋ ହୁନ୍ ଆପଲୁଚ ବାପୁସ ନେଇ ଫେରୁ ନେଲୋ ହୁନାଚ ବାପୁସ ହୁନାକେ ଆଉ ଏକ ଘାଉ ଖୁବେ ମୟା କରଲୋ ଯଦି ବି ହୁନ୍ ଖୁବେ ପାପ କର ରହିଲୋ ଖୁବେ ରହସ୍ୟ ହୁନାକେ ଘରକେ ନିଲ ଆଉ ହୁନାକେ ମାଫ କରୁନ୍ ଦିଲ ଯଦି ଆମେ ପାପ କରୁଆ ଆଉ ଆମଚ ପାପେ ସହି ଦୁଃଖ ହେଁ ଆଉ ହୁନ୍ ପାପଲେ ଫେରୁନ୍ଦେ ତାହେଲେ ସତ ମହାପ୍ରଭୁ ଆମକେ ମାଫ କରୁନ୍ ଦେତେ ଆଉ ହୁନ୍ କହିନେ ରହତୋ ବାବା ମୁହା ହୁନାଚ ନେଙ୍ଗ ନେହୁନ୍ ଯାତା ଯୀଶୁ ଗୋଠିଆଇ ଦେ ଜେଲକ ପାହାର ପାପୀ ହୁନାଚ ପାପଲେ ଫେରିଦେ ହୁଲକେ ପାହାର ସରଗେ ରହସ୍ୟ ହେଇଦେ।